ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। ଜୁହାର। ପହିଲା ମୁଖିଆ ଖବର। ଶିକ୍ଷକମାନେ ମାତୃଭାଷାଥି ଶିକ୍ଷାଦାନ ଉପରେ ଜୋର ଦେବାର୍କେ ପ୍ରଧାନମନ୍ତ୍ରୀ ଦେଲେ ପରାମର୍ଶ। ପ୍ରଧାନମନ୍ତ୍ରୀ ଗତିଶକ୍ତି କାର୍ଯ୍ୟକ୍ରମ ଅଧୀନଥି ଓଡ଼ିଶାର 2 ସହିତ ଦେଶର 18 ରୋଡ୍ ପ୍ରକଳ୍ପ ସ୍ଥିତିର ହେଲା ସମୀକ୍ଷା। ରାଜ୍ୟସଭାର ସାଂସଦ ପଦନୁ ଇସ୍ତଫା ଦେଲେ ସୁଜିତ କୁମାର। ମହାନ କୃଷିଭିତ୍ତିକ ପର୍ବ ନୂଆଖାଇ ମାନବାର ଲାଗି ପଶ୍ଚିମ ଓଡ଼ିଶାନ ଚାଲିଛି ଜୋରଦାର ପ୍ରସ୍ତୁତି। ଆଉ ଲଘୁଚାପର ପ୍ରଭାବଥି ରାଇଜେ ଆଇଜନୁ ବର୍ଷା ବଢ଼ବା ବୋଲି ପାଣିପାଗ ବିଭାଗର ସୂଚନା। ଏଥର ପୂରା ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ଶିକ୍ଷକ ପୁରସ୍କାର ପାଇଥିବାର ଶିକ୍ଷକମାନଙ୍କ ସାଙ୍ଗେ ନୂଆଦିଲ୍ଲୀର ତାଙ୍କର ବାସଭବନ ଆଜି ସକାଳବେଳା କଥାବାର୍ତ୍ତା କରିଛନ୍। ଇ ସମୟଥି ଶିକ୍ଷକମାନେ ସେମାନଙ୍କର ଶିକ୍ଷକତା ଅଭିଜ୍ଞତା ବାବଦେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ। ଶିକ୍ଷକମାନେ ପାଠ ପଢ଼ାବାର ସହିତ କେନ୍ତା ସାମାଜିକ କାମ କରିହେବା ସେ ବାବଦେ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ। ଆଲୋଚନା ସମୟଥି ପ୍ରଧାନମନ୍ତ୍ରୀ ଜାତୀୟ ଶିକ୍ଷାନୀତି ଉପରେ ଗୁରୁତ୍ୱ ଦେବାର ସହିତ ମାତୃଭାଷାଥି ଶିକ୍ଷାଦାନ ଉପରେ ଜୋର ଦେଇଥିଲେ। ପ୍ରଧାନମନ୍ତ୍ରୀ ଶିକ୍ଷକମାନଙ୍କୁ କହିଥିଲେ ଯେ ପାଠ ପଢ଼ାବାର ସହିତ ଶିକ୍ଷାର୍ଥୀମାନଙ୍କୁ ଦେଶର ଭିନ୍ ଭିନ୍ ଜାଗାକେ ଷ୍ଟଡି ଟୁର୍ ଥି ନେଇପାରିବେ। ଇଟା ହେଲେ ଶିକ୍ଷାର୍ଥୀମାନେ ଦେଶର କଳା ସଂସ୍କୃତି ଆର୍ ବିବିଧତା ବାବଦେ ଜାଣିପାରିବେ। ଇତାର ସହିତ ପ୍ରଧାନମନ୍ତ୍ରୀ ଶିକ୍ଷକମାନଙ୍କୁ ନିଜ ନିଜର ଭିତରେ ସାମାଜିକ ଗଣମାଧ୍ୟମଥି ଯୋଡ଼ି ହୋଇକରି ଅଭିଜ୍ଞତା ବାଣ୍ଟବାର ଲାଗି ପରାମର୍ଶ ଦେଇଛନ୍। ପ୍ରଧାନମନ୍ତ୍ରୀ ଗତିଶକ୍ତି କାର୍ଯ୍ୟକ୍ରମ ଅଧୀନ ନେଟୱାର୍କିଂ ପ୍ଲାନିଂ ଗ୍ରୁପ୍ର 78 ବୈଠକ ଆଜି ହୋଇଯାଇଛି। ଏହି ବୈଠକଟି ଓଡ଼ିଶାର ପ୍ରସ୍ତାବିତ 2 ସଡ଼କ ଭିତ୍ତିଭୂମି ପ୍ରକଳ୍ପ ସହିତ ଭିନ୍ ଭିନ୍ ରାଜ୍ୟର 18 ପ୍ରକଳ୍ପର ସ୍ଥିତି ସମୀକ୍ଷା କରାଯାଇଛି। ଶିଳ୍ପ ଆର୍ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋହାହନ ବିଭାଗର ଅତିରିକ୍ତ ସଚିବ ରାଜୀବ ସିଂ ଠାକୁର ବୈଠକଟି ଅଧ୍ୟକ୍ଷତା କରିଥିଲେ। ଓଡ଼ିଶାର 35.38 କିଲୋମିଟର ଲମ୍ବାର ସମ୍ବଲପୁର ରିଙ୍ଗ ରୋଡ୍ ସ୍ଥିତିର ସମୀକ୍ଷା ହୋଇଛି। ଇ 4 ସଡ଼କ ପ୍ରକଳ୍ପ ହେଲେ ରୋଡ୍ନ ଭିଡ଼ କମ୍ବାର ସହିତ ଇ ଇଲାକାର ଶିଳ୍ପ କ୍ଷେତ୍ରଟି ଅଭିବୃଦ୍ଧି ହେବା। ସେନ୍ତା 86.79 କିଲୋମିଟର ଲମ୍ବା 4 କଟକ ପାରାଦୀପ ରାଜପଥ ପ୍ରକଳ୍ପର ସ୍ଥିତି ସମୀକ୍ଷା କରାଯାଇଛି। ଇ ପ୍ରକଳ୍ପ ହେଲେ ପାରାଦୀପ ବନ୍ଦରକେ ଯା ସହଜ ହେବାର ସହିତ ଅର୍ଥନୈତିକ ସଂଯୋଗ ବଢ଼ବା। ବିଧାନସଭାନ ଆଜି ଭିନ୍ ଭିନ୍ ପ୍ରସଙ୍ଗ ନେଇକରି ବିରୋଧୀମାନଙ୍କର କିଲ୍ଲା ଗଗା ଲାଗି ବାଚସ୍ପତି ସୁରମା ପାଢ଼ୀ ଗୃହକେ ଆଜି ଉପରବେଲାର 4 ତକ ମୁଲତବୀ ଘୋଷଣା କରିଥିଲେ। ଆଜି ଅଧିବେଶନ ମୁଲ ହେବାର କ୍ଷୀନ ବିଧାୟକ ବ୍ୟୋମକେଶ ରାୟଙ୍କ ନାଁଥି ହୋଇଥିବାର ମାମଲା ପ୍ରତ୍ୟାହାର ଦାବି କରିକରି ବିଜେଡି ବିଧାୟକମାନେ ଜବର କିଲ୍ଲା ଗଗା କରିଥିଲେ। ଶୂନ୍ୟକାଳଟି ବିରୋଧୀ ବିଧାୟକମାନେ ଗୃହର ମଝିକେ ଆସିକରି ସ୍ଲୋଗାନ ଦେଇଥିଲେ। ସେଥିଲାଗି ବାଚସ୍ପତି ଗୃହକେ ବାରବାର ମୁଲତବୀ ରଖିଥିଲେ। ରାଇଜେ ଅଏତ୍କା ଏମ୍ଏସ୍ଏମ୍ଇ ପାର୍କ ପ୍ରତିଷ୍ଠା କରବାର୍କେ ସରକାର ପଦକ୍ଷେପ ନେଉଛନ୍ ବୋଲି ଶିଳ୍ପମନ୍ତ୍ରୀ ସମ୍ପଦ କୁମାର ସ୍ୱାଇଁ କହିଛନ୍। ବିଧାନସଭାନ ଆଜି ଗୋଟିଏ ପ୍ରଶ୍ନର ଉତ୍ତର ଦେଇକରି ଶ୍ରୀ ସ୍ୱାଇଁ କହିଛନ୍ ଯେ ଏମ୍ଏସ୍ଏମ୍ଇ ୟୁନିଟ୍ ବଢ଼ିଲେ ରାଇଜେ ନିଯୁକ୍ତି ସୁଯୋଗ ବଢ଼ବା। ରାଜ୍ୟ ସରକାର ଶିକ୍ଷିତ ଯନ୍ତ୍ରୀମାନଙ୍କୁ ଆତ୍ମନିର୍ଭରଶୀଳ କରବା ଲାଗି ପଦକ୍ଷେପ ନେଉଛନ୍। ଇତାର ସହିତ ଜୁଆନ ପିଲାଟୁକେଲମାନଙ୍କୁ ଅଏତ୍କା ରୋଜଗାରକ୍ଷମ ହେବାର ଉପରେ ଜୋର୍ ଦିଆଯାଉଛି। ସୁଦକ୍ଷା ଯୋଜନାଥି ଛାତ୍ରୀମାନଙ୍କର ଶିକ୍ଷା ଆର୍ ବୈଷୟିକ ତାଲିମ ବ୍ୟବସ୍ଥା କରାଯାଇଛି। ଇତାର ସହିତ ସେମାନଙ୍କୁ ହଷ୍ଟେଲଥି ରଖିକରି ବୃତ୍ତି ଭିଲ୍ ଦିଆଯାଉଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍। ରାଜ୍ୟ 274 ବ୍ଲକ ଥି ଷ୍ଟାଡିୟମ ନିର୍ମାଣ କାମ ଶେଷ ହୋଇଛେ ବୋଲି କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍। ବିଧାନସଭାତି ବିଧାୟକ ଚକ୍ରମଣି କହଁରଙ୍କର ଗୋଟିଏ ପ୍ରଶ୍ନର ଉତ୍ତର ଦେଇକରି ମନ୍ତ୍ରୀ କହିଛନ୍ ଯେ 30 ଷ୍ଟାଡିୟମର କାମ ଚାଲିଛେ, ସେନ୍ତା ଆଉ 10 ବ୍ଲକଥି କାମ ମୂଲ ନାହିଁ। 92 ବ୍ଲକସ୍ତରୀୟ ଓପନ୍ ଜିମ୍ ଭିତରୁ 62 କାମ ଶେଷ ହୋଇଛେ ବୋଲି କ୍ରୀଡ଼ାମନ୍ତ୍ରୀ କହିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସ୍କିଲ୍ ଇନ୍ ଓଡ଼ିଶାର ପ୍ରତିଯୋଗୀମାନଙ୍କ ସାଙ୍ଗେ କଥାବାର୍ତ୍ତା କରିଛନ୍। ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ଜରିଏ ବିଶ୍ୱ ଦକ୍ଷତା ପ୍ରତିଯୋଗିତାଥି ଭାଗ ନେବାର୍କେ ଥିବାର ରାଜ୍ୟର 15 ଯୁବ ପ୍ରତିଯୋଗୀଙ୍କ ସାଙ୍ଗେ କଥାବାର୍ତ୍ତା ହୋଇଥିଲେ। ଏହି ପ୍ରତିଯୋଗୀମାନେ ଫ୍ରାନ୍ସର ଲିଓନ୍ ସହରଥି ହେବାର୍କେ ଥିବାର ବିଶ୍ୱ ଦକ୍ଷତା ପ୍ରତିଯୋଗିତାଥି ଭାଗ ନେବେ। ରାଜ୍ୟସଭା ସଦସ୍ୟ ପଦନୁ ବିଜେଡି ସାଂସଦ ସୁଜିତ କୁମାର ଆଜି ଇସ୍ତଫା ଦେଇଛନ୍। ସେ ତାଙ୍କର ଇସ୍ତଫାପତ୍ର ରାଜ୍ୟସଭା ଅଧ୍ୟକ୍ଷଙ୍କ ପାଖକେ ବିଲ୍ ପଠାଇଛନ୍। ଏତାରୁତୁରୁ ଶ୍ରୀ କୁମାର ବିଜେପିଥି ଯୋଗ ଦେଇଛନ୍। 2020 ସେ ବିଜେଡି ତରଫରୁ ରାଜ୍ୟସଭାକେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଆଇବା 2026 ତାଙ୍କର କାର୍ଯ୍ୟକାଳ ଶେଷ ହେଉଥିଲା। ସିଆଡ଼େ ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳ ବିରୋଧୀ କାମ ଲାଗି ତାଙ୍କୁ ଦଳନୁ ବହିଷ୍କାର କରାଯାଇଥିବାର ଦଳ ତରଫରୁ କୁହାଯାଇଛି। ମହାନ କୃଷିଭିତ୍ତିକ ପର୍ବ ନୂଆଖାଇ ଲାଗି ସାରା ପଶ୍ଚିମ ଓଡ଼ିଶା ଚଳଚଞ୍ଚଳ ହୋଇଉଠିଛି। ନୂଆଖାଇ ବଜାର ହାଟ ଲାଗି ଗାଁ ନୁ ସହର ତକ ଗହଲ ଚହଲ ଦେଖବାର୍କେ ମିଲିଛି। ଇତାର ଛଡ଼ା ରେଲ ଷ୍ଟେସନ ବସ୍ଷ୍ଟାଣ୍ଡ ମାନକେ ଭିଲ ଘରକେ ନୂଆଖାଇ ମନାବାର୍କେ ଆସୁଥିବା ଲୋକମାନଙ୍କର ଭିଡ଼ ହୋଇଛି। ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଇଙ୍କର ପୀଠନ ଭିଲ ନୂଆଖାଇ ଲାଗି ପ୍ରସ୍ତୁତିକେ ଜୋରଦାର କରାଯାଇଛି। ନୂଆଖାଇ ପ୍ରସ୍ତୁତି ବାବଦେ ଆମର ସମ୍ବଲପୁର ସମ୍ବାଦଦାତାଙ୍କର ଗୋଟିଏ ରିପୋର୍ଟ।
ପଶ୍ଚିମ ଓଡ଼ିଶାର ପର୍ଭା ତିହାର ନୂଆଖାଇ ଲାଗି ଗଜଗଜେଇ ଗଲାନ ସମ୍ବଲପୁର ହାଟ ବଜାର ସବୁନ କେତନି କେତେ ଭିଡ଼ ଦେଖବାର୍କେ ମିଲୁଛି। ରବିବାର ନୂଆଖାଇ ମନାବାର୍କେ ଲଗନ ଠିକ୍ ହୋଇସାରିଥିବାର ବେଲ୍କେ ଘିନା ବିକା ଭିଲ୍ ଜୋରଦାର ଚାଲିଛି। ଘର ଲିପାପୁଛା ସଫା ସୁତରକେ ଘରର ମହିଳାମାନେ ଜୋର ଦେଇଛନ୍। ବାହାରେ ରହୁଥିବାର ଲୋକବାଗ ଭିଲ୍ ଘରକେ ଆସି ବସିଲେନ, ସେଥିର୍ଲାଗି ରେଲ ଷ୍ଟେସନ ଆର୍ ବସ୍ ଷ୍ଟେସନ ମାନକେ ଭିଡ଼ ବଢ଼ଲାନ। ସେନ୍ତା ସମଲେଇ ମନ୍ଦିର ନ ଭିଲ୍ ସଫା ସୁତର ସାରିକରି ମାଙ୍କର ଅଲଙ୍କାର ସବୁ ସଫା ହେଲାନ, ତା ପାର୍ଶ୍ୱ ଦେବାଦେବୀ କିଆ ସିନ୍ଦୁର ମଖା ହୋଇଛି। ଆଞ୍ଚଳିକ ଖବର ଲାଗି ସମ୍ବଲପୁର ମୁଇଁ ଗୁଣମଣି ବିଶ୍ୱାଳ।
ନୂଆପଡ଼ା ଜିଲ୍ଲା ପୁରପଲ୍ଲୀନ ନୂଆଖାଇ ଲାଗି ପ୍ରସ୍ତୁତି ଜୋରଦାର ହୋଇଛି। ନୂଆ ଧାନ ଆର୍ ନୂଆଖାଇ ଲାଗି ଦରକାର ପଡୁଥିବାର ସବୁ ପ୍ରକାର ସାମଗ୍ରୀ ବଜାରମାନଙ୍କେ ବିକ୍ରି ହେଉଛି। ଲୁକେ ନୂଆ ଧାନର ଚୂଡ଼ା, ନୂଆ ଧାନଖେଡ, କୁରେଇ ପତର, ମାଟିହାଡ଼ି ଘିନୁଛନ୍। ରାଇଜେ ଆଇଜନୁ ଯୁକ୍ତ ଦୁଇର ଦୁଇ ନମ୍ଘର ଖେପ ନାଁ ଲେଖା ପ୍ରକ୍ରିୟା ମୂଲ ହୋଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ତରଫ ମିଳିଥିବା ସୂଚନା ଅନୁସାରେ ଖାଲି ପଡ଼ିଥିବାର ସିଟ୍ମାନଙ୍କେ ନାଁ ଲେଖା ଚାଲିଛି। ଛାତ୍ରଛାତ୍ରୀମାନେ ଆଇବା 13 ତାରିଖ ତକ ଆବେଦନ କରିପାରିବେ। ଆଇବା 20 ତାରିଖ ଦିନ ପହିଲା ମେରିଟ୍ ଲିଷ୍ଟ ବାହାରବାର ସହିତ 21-24 ତାରିଖ ଭିତରେ ନାଁ ଲେଖା ହେବା। ସେନ୍ତା ଅକ୍ଟୋବର ମାସ 3 ତାରିଖ ଦିନ ସ୍ପଟ୍ ନାଁ ଲେଖା ଲାଗି ମେରିଟ୍ ଲିଷ୍ଟ ବାହାରିବା। ଉତ୍ତରାଞ୍ଚଳ ରାଜସ୍ୱ କମିଶନର ସଚିନ ରାମଚନ୍ଦ୍ର ଯାଦବ ଆଜି ବୁର୍ଲାର ଭୀମସାରକେ ଯାଇକରି ସେନ ଚାଲୁଥିବାର ଭିନ୍ ଭିନ୍ ଉନ୍ନୟନମୂଳକ କାମର ସମୀକ୍ଷା କରିଛନ୍। ଶ୍ରୀ ଯାଦବ ଭୀମସାରର ସୁପର ସ୍ୱେଶାଲିଟି ବିଲ୍ଡିଂ, କେଜୁଆଲିଟି, ଟ୍ରମା କେୟାର ବିଲ୍ଡିଂ, ଆଉଟ୍ଡୋର କମ୍ପ୍ଲେକ୍ସ ବୁଲ୍ବାର ସହିତ ସେନର ଅଧିକାରୀମାନଙ୍କ ସାଙ୍ଗେ ସମୀକ୍ଷା ବୈଠକ କରିଛନ୍। ସେନ୍ତା ଶ୍ରୀ ଯାଦବ ଆଜି ବରଗଡ଼ ଜିଲ୍ଲା ଗସ୍ତ କରିକରି ନିୟନ୍ତ୍ରିତ ବଜାର କମିଟି ପରିସର ତିଆରି ହେଉଥିବାର ଜିଲ୍ଲା ପ୍ରେକ୍ଷାଳୟର ଅଗ୍ରଗତି ବୁଲିକରି ଦେଖିଥିଲେ। ବରଗଡ଼ ସହରନ ଥିବା ମିଶନ ଶକ୍ତି କ୍ୟାଫେକେ ଯାଇକରି ସେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟମାନଙ୍କ ସାଙ୍ଗେ ଆଲୋଚନା କରିଥିଲେ। ରାଜ୍ୟନ ବିମାନ ଚଳାଚଳ କ୍ଷେତ୍ରଥି ଜୁଆନ ପିଢ଼ିକେ ତାଲିମ ଦେବା ଲାଗି ଏୟାର ଇଣ୍ଡିଆ ଆର୍ ରାଜ୍ୟ ଦକ୍ଷତା ବିକାଶ ନିୟୋଜନ ନିର୍ଦ୍ଦେଶାଳୟ ଭିତରେ ଗୋଟିଏ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ହାଇଦ୍ରାବାଦନ ଇତାର ଜରିଏ ପିଲାମାନଙ୍କୁ 30 ଦିନିଆ ତାଲିମ ଦିଆଯିବା। ଇଥି ସେମାନଙ୍କୁ ବିମାନ ବନ୍ଦରନ ର୍ୟାମ୍ପ ପରିଚାଳନା ଆର୍ ଗ୍ରାହକ ସେବା ଉପରେ ତାଲିମ ଦିଆଯିବା। ବିମାନ ଚଳାଚଳ କ୍ଷେତ୍ରଟି ଇଟା ରାଜ୍ୟର ଭାଗିଦାରୀକେ ସୁନିଶ୍ଚିତ କରବା ବୋଲି ଦକ୍ଷତା ବିକାଶ ନିୟୋଜନ ନିର୍ଦ୍ଦେଶାଳୟ ତରଫ କୁହାଯାଇଛି। ସୁବର୍ଣ୍ଣପୁର ଜିଲ୍ଲାନ ସୁଭଦ୍ରା ଯୋଜନାକେ ନେଇକରି ପ୍ରକ୍ରିୟା ମୂଲ ହୋଇଛେ। ଆର୍ ଜିଲ୍ଲାନ 2,09,000 ହିତାଧିକାରୀ ଲାଭ ପାଇବେ ବୋଲି ଜିଲ୍ଲାପାଳ ଅନ୍ୟା ଦାସ କହିଛନ୍। ଆଜି ଗୋଟିଏ ସାମ୍ବାଦିକ ସମ୍ମିଳନୀକେ ସେ କହିଛନ୍ ଯେ ଯୋଜନାର ସଫଳ କାର୍ଯ୍ୟକାରିତା ଲାଗି ଜିଲ୍ଲାନ 1,543 ଜଣ ଆଙ୍ଗନବାଡ଼ି କର୍ମୀଙ୍କ ତରଫ ଆବେଦନପତ୍ର ବାଣ୍ଟବାର ବ୍ୟବସ୍ଥା କରାଯାଇଛି। ସେନ୍ତା ବୌଦ୍ଧ ଜିଲ୍ଲାନ ସୁଭଦ୍ରା ଯୋଜନାଟି ସବୁ ଜାତୀୟ ଖାଦ୍ୟ ସୁରକ୍ଷା ଆର୍ ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀ ମହିଳାମାନେ ଲାଭ ପାଇବେ ବୋଲି ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା କହିଛନ୍। ଆଜି ଜିଲ୍ଲା ପ୍ରଶାସନ ତରଫ ଜିଲ୍ଲାପାଳଙ୍କର ସମ୍ମିଳନୀ କକ୍ଷନ ଜିଲ୍ଲାର ସୁଭଦ୍ରା ଯୋଜନାର ସଫଳ ରୂପାୟନ ନେଇକରି ହୋଇଥିବାର ସାମ୍ବାଦିକ ସମ୍ମିଳନୀଠି ଜିଲ୍ଲାପାଳ କହିଛନ୍ ଯେ ଆଜତକ 1,10,130 ସୁଭଦ୍ରା ଫର୍ମ ବଣ୍ଟନ କରାଯାଇ ସାରିଛି। ବୌଦ୍ଧ ଜିଲ୍ଲା ହରଭଙ୍ଗା ତାଲୁକ ଆଇନ ସେବା କମିଟି ତରଫ କୋର୍ଟ ପରିସରନ ଗୋଟିଏ ଆଇନ ସଚେତନତା ଶିବିର ହୋଇଯାଇଛି। ଶିବିରଟି ହରଭଙ୍ଗା ପ୍ରଥମ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପ୍ରୀତିଶ କୁମାର ସାମଲ ସାମାଜିକ ଗଣମାଧ୍ୟମଟି ସାଇବର ଠକେଇନୁ କେନ୍ତା ଆଇନଗତ ସୁରକ୍ଷା ମିଳିବା ସେ ବାବଦେ ଆଲୋଚନା କରିଥିଲେ। ଭୁବନେଶ୍ୱର ଗଲା ଫେବୃୟାରୀ ମାସ ହୋଇଥିବାର ପହିଲା ଓଡ଼ିଆ ଭାଷା ସମ୍ମିଳନୀ ଲାଗି 14,61,77,000 ଟଙ୍କା ଖର୍ଚ୍ଚ ହୋଇଛି। ଓଡ଼ିଆ ଭାଷା ସାହିତ୍ୟ ଆର୍ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଇ ବାବଦେ ବିଧାନସଭାତି ସୂଚନା ଦେଇଛନ୍। ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଆର୍ ଇତାର ଆଖରପାଖର ଇଲାକା ବଙ୍ଗୋପସାଗରନ ସୃଷ୍ଟି ହୋଇଥିବାର ଲଘୁଚାପର ପ୍ରଭାବଟି ଆଜିଠାନୁ ରାଇଜେ ବର୍ଷା ବଢ଼ବାର ସମ୍ଭାବନା ଅଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଲଘୁଚାପ ଘନୀଭୂତ ହୋଇକରି ଆଇବା 2-3 ଦିନ ଭିତରେ ଅବପାତ ହେବା। ଆଇବା 24 ଘଣ୍ଟା ଭିତରେ ଘଡ଼ଘଡ଼ି ସହିତ ବର୍ଷା ହେବା ବୋଲି 21 ଜିଲ୍ଲାକେ ସତର୍କ ସୂଚନା ଜାରି କରାଯାଇଛି। ସିଆଡ଼େ ରାଇଜେ ନିଅଣ୍ଟିଆ ବର୍ଷା ସ୍ଥିତି ଜାରି ରହିଛି। ଗଲା ଜୁନ୍ 1 ତାରିଖନୁ ଆଜତକ ସ୍ୱାଭାବିକନୁ 12% କମ୍ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଶିକ୍ଷକମାନେ ମାତୃଭାଷାଟି ଶିକ୍ଷାଦାନ ଉପରେ ଜୋର୍ ଦେବାର୍କେ ପ୍ରଧାନମନ୍ତ୍ରୀ ଦେଲେ ପରାମର୍ଶ। ପ୍ରଧାନମନ୍ତ୍ରୀ ଗତିଶକ୍ତି କାର୍ଯ୍ୟକ୍ରମ ଅଧୀନଟି ଓଡ଼ିଶାର 2 ସହିତ ଦେଶର 18 ରୋଡ୍ ପ୍ରକଳ୍ପ ସ୍ଥିତିର ହେଲା ସମୀକ୍ଷା। ମହାନ କୃଷିଭିତ୍ତିକ ପର୍ବ ନୂଆଖାଇ ମାନବା ଲାଗି ପଶ୍ଚିମ ଓଡ଼ିଶାନ ଚାଲିଛି ଜୋରଦାର ପ୍ରସ୍ତୁତି। ଆଉ ଲଘୁଚାପର ପ୍ରଭାବଟି ରାଇଜେ ଆଜିନୁ ବର୍ଷା ବଢ଼ବା ବୋଲି ପାଣିପାଗ ବିଭାଗର ସୂଚନା। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।